ओम शांति, ओम शांति। 30/7/2026 आजिर साकार महावाक्य बाबा कहुछंती मीठे बच्चे बाबांक भली निरहंकारी एवं निष्काम सेवाधारी आउ केही नुहंती। सारा विश्वर राजत्व पिला मानंकु देई निजे बान प्रस्तरे रही जानती। प्रश्न, बाबांकर केउ संदेश सारा विश्वरे तुम मानंकु ही जणाइबाकु हेबो? उत्तर, समस्तंकु जणाओ जे तुमे दुख हर्ता सुख कर्तांकर संतान अट। तुमे केबे हेले कहाकु दुख देबा उचित नुह। तुमे सुखदाता बाबांकु मने पकाओ, तांकु अनुसरण कर, तेबे आधा कल्प पाई तुमे सुख धाम को चली जीव। एही संदेश समस्तंकु देबाकु हेब। जेउ माने एही संदेश को जीवन रे धारण करिवे से माने 21 जन्म पाई माया द्वारा अचेत हेबारु मुक्त होई जीवे। गीत, हमारे तीर्थ न्यारे हैं। ओम शांति। मीठा मीठा आत्मिक पिला माने एही गीतर अर्थ त बुझी जाइछंती। आम आत्मा मानंकर सीए पिता अटंती। मुख्य हेला आत्मा। एबे तुमे पिला माने जानिछ आमर आत्मा परम पिता परमात्मा को सम्मुखरे बसिछि। तुम मानंकर सोल अर्थात आत्मा सुप्रीम सोल बा परमात्मा को सम्मुखरे बसिछि। तुमर त निजर शरीर अछि। एहांकर हेला लोन बा उधार नैथिबा शरीर। गुरु माने लोक माननकु तीर्थ यात्रा कराइबा पई नै जाई थांती। भक्ति मार्गरे अनेक गुरु अछंती। भारतरे स्त्री निजर पतिकु मध्य गुरु ईश्वर मने करिथांती। बाबा पिला माननकु बुझाउछंती तुमे माने संतान अटना जानुछ जे आमे अविनाशी पितांकर संतान अटु। पुनर्बार अविनाशी संपत्ति नेबा पाई आसीछु। एबे आमकु सद्गति प्राप्त करिवार अछि। एथिरे त संपूर्ण निश्चय अछि ना। सारा दुनिया दुर्गति रे अछि, पतित होई जाइछि। पावन हेबा पाई बाबांकु डाकुछंती। तेबे भारतरे अनेक अनेक गुरु अछंती। कहार सहे जण अनुगामी थिबे त आउ कहार 500 मध्य थिबे। कहार पुणी 50 जण मध्य थिबे। कहार लक्ष लक्ष कोटि कोटि मध्य थिबे। जेपरि आगा खा खोजो संप्रदायर गुरु अटंती तांकर मध्य केते अनुगामी अछंती। सेमाने तांकु केते सम्मान देउछंती। सीए जहा भी करुथांतु किंतु तांकर बहुत सम्मान रहिछि। भक्ति मार्गरे गुरु अनेक अछंती। सेमाने मध्य क्रमान्वयरे थांती। कहार कहार त प्रचुर धन आय हेउछि। आगा खांकर त बहुत रोजगार होइथाय। तांकर शिष्य माने तो तांकु खीरारे ओजन करी दान देइथिले। निकितिरे गोटिए पटे हीरा रखिथिले एवं अन्य पटे गुरु आगा खांकु बसाइथिले। जदि एते हीरा दान करुछंती तेबे तांको पाखरे केते हीरा नथिबो? आजिकाली बहुतंकु सुनारे मध्य ओजन करी दान देउछंती। आउ गोटिए हेला प्लाटिनियम जहा कि सुनाठारु मध्य अधिक मूल्यवान अटे। सेथिरे मध्य ओजन करी दान करिथिले। गुरु मानंकर देख केते मर्यादा रहिछि। एभली गुरु त अनेक अछंती। तेबे एही सत गुरुंकु तुमे कण देव? तांकु कण ओजन करिव? हीरारे ओजन करी दान करिव? तांकर ओजन होई पारिब? तांकर निजर त ओजन किछि नाहि। शिव त हेले बिंदु। तुमे कण तांकर ओजन करि पारिब? ତୁମର ଏହି ଗୁରୁ କେତେ ଆଶ୍ଚର୍ଯ୍ୟଜନକ ଅଟନ୍ତି, ସବୁଠାରୁ ହାଲୁକା, ବିଲକୁଲ ସୂକ୍ଷ୍ମ ଅଟନ୍ତି। ତୁମମାନଙ୍କର ଗୁରୁ ହେଲେ ଜଣେ, ତୁମେ ଜାଣିଛ ଶିବ ବାବା ତ ଦାତା ଅଟନ୍ତି, ଭଗବାନ କେବେ କିଛି ନିଅନ୍ତି ନାହିଁ, ସିଏ ତ ଦେଇଥାନ୍ତି। ସମସ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରିଥାନ୍ତି, ତେଣୁ ଭାବିଥାନ୍ତି ପରବର୍ତ୍ତୀ ଜନ୍ମରେ ଏହାର ପ୍ରାରବ୍ଧ ମିଳିବ, କାମନା ତ ରଖିଥାନ୍ତି। ତେବେ ଇଏ ତ ହେଲେ ବେହଦ୍ର ପିତା, ୟାଙ୍କ ଭଳି ନିଷ୍କାମ ସେବା କେହି କରିପାରିବେ ନାହିଁ। ନିଷ୍କାମ ସେବା ମଧ୍ୟ କିପରି ଅଟେ? ପିଲାମାନଙ୍କୁ ବିଶ୍ୱର ସୁଖଧାମର ମାଲିକ କରୁଛନ୍ତି। ବାବା କଣ ନିଜେ ବିଶ୍ୱର ମାଲିକ ହେଉଛନ୍ତି କି? ତାଙ୍କୁ ସୁଖର ସାଗର, ଶାନ୍ତିର ସାଗର, ପବିତ୍ରତାର ସାଗର କୁହାଯାଏ। ପିଲାମାନଙ୍କୁ ପ୍ରତ୍ୟେକ କଥା ଭଲ ଭାବରେ ବୁଝାଇ ଦିଆଯାଉଛି। ଏକମାତ୍ର ବାବାଙ୍କ ଠାରୁ ତୁମକୁ ଜୀବନ ମୁକ୍ତି ମିଳୁଛି, ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି। ନିଶ୍ଚୟ କଲ? ବାସ୍, କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାର ଅଛି। ବାବାଙ୍କୁ କୁହାଯାଉଛି ଜ୍ଞାନର ସାଗର, ସାରା ସାଗରକୁ ସ୍ୟାହି ଅର୍ଥାତ୍ କାଳି କରିଦିଅ, ସାରା ଜଙ୍ଗଲକୁ କଲମ କରିଦିଅ, ତେବେ ମଧ୍ୟ ତାଙ୍କର ମହିମା ଶେଷ ହେବ ନାହିଁ। ଯଦି ତୁମେ ଆରମ୍ଭରୁ ସବୁ ଜ୍ଞାନ ଲେଖି ବସିବ, ତେବେ ତୁମର ଅନେକ ପୁସ୍ତକ ହୋଇଯିବ। ଏହି ଜ୍ଞାନ ବହୁତ ମୂଲ୍ୟବାନ ଅଟେ, ଯାହାକୁ ଧାରଣ କରିବାକୁ ହେବ। ତୁମେ ଜାଣିଛ ଏହି ଜ୍ଞାନ ପରମ୍ପରାରୁ ତ ଚାଲିନଥାଏ, ତେବେ ତୁମକୁ ସମସ୍ତ ଜ୍ଞାନର ସାର ମର୍ମ ମିଳୁଛି। ବାବା ଆସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି, ସେତିକି ଯଥେଷ୍ଟ ଅଟେ। ବାବାଙ୍କର ପରିଚୟ ପାଇବା କାରଣରୁ ରଚୟିତାଙ୍କୁ ଜାଣିବା ଦ୍ୱାରା ରଚନାର ମଧ୍ୟ ଜ୍ଞାନ ଜାଣିଯାଇଛ। ବୁଦ୍ଧି କହୁଛି ଯେଉଁମାନେ ସତ୍ୟ ଯୁଗରେ ଜନ୍ମ ନେଉଥିବେ ସେମାନଙ୍କର ପୁନର୍ଜନ୍ମ ମଧ୍ୟ ଅଧିକ ହେବ। ସୃଷ୍ଟି ଚକ୍ରରେ ଯେଉଁମାନେ ପ୍ରଥମେ ଆସିଥିବେ ସେହିମାନେ ଆସିବେ, ଏହି ଚକ୍ରକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ। ଗୀତରେ ଶୁଣିଲ ଆମର ତୀର୍ଥ ସବୁଠାରୁ ଅଲଗା, ଶାରୀରିକ ତୀର୍ଥ ଯାତ୍ରା ଆଦି ତ ଜନ୍ମ ଜନ୍ମାନ୍ତର କରି ଆସିଛ, ଏହା କେବଳ ତୁମର ଗୋଟିଏ ଜନ୍ମର ଯାତ୍ରା ଅଟେ। ଏହି ଆତ୍ମିକ ଯାତ୍ରାରେ ଟିକିଏ ହେଲେ କୌଣସି କଷ୍ଟ ନାହିଁ। ଜ୍ଞାନଦାତା ଏକମାତ୍ର ସଦ୍ଗୁରୁ ଅଟନ୍ତି, ସଦ୍ଗତି ତ କାହାର ହୋଇନଥାଏ, ସିଏ ହେଉଛନ୍ତି ସର୍ବଶ୍ରେଷ୍ଠ ଜ୍ଞାନର ସାଗର। ତାଙ୍କ ଦ୍ୱାରା ସମସ୍ତଙ୍କର ସଦ୍ଗତି ହୋଇଯାଉଛି, ତେଣୁ ଆଉ କ'ଣ ଦରକାର? ପାଞ୍ଚ ତତ୍ତ୍ୱଗୁଡ଼ିକ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛନ୍ତି। ଏଠାରେ ସମସ୍ତେ ତମୋ ପ୍ରଧାନ ହେବା କାରଣରୁ ବାୟୁ ଆଦି ତତ୍ତ୍ୱଗୁଡ଼ିକ ମଧ୍ୟ ସେହିଭଳି ତମୋ ପ୍ରଧାନ ହୋଇଯାଇଛନ୍ତି। କେତେ ଭୂମିକମ୍ପ ଆଦି ହେଉଛି, ସତ୍ୟ ଯୁଗରେ ତ ଦୁଃଖ ଦେବା ଭଳି କୌଣସି ଜିନିଷ ନଥିବ। ବାବା ତ ଦୁଃଖ ହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ତୁମେମାନେ ତାଙ୍କର ସନ୍ତାନ ଅଟ, ତେଣୁ ତୁମକୁ କାହାକୁ ବି ଦୁଃଖ ଦେବାର ନାହିଁ। ସମସ୍ତଙ୍କୁ ଏହି ସୁଖ ପାଇବାର ରାସ୍ତା ଦେଖାଇବାକୁ ହେବ। ଏବେ ବାବା କହୁଛନ୍ତି ତୁମକୁ ସମସ୍ତଙ୍କୁ କେବଳ ସୁଖ ହିଁ ଦେବାକୁ ହେବ। ବାବା ତୁମକୁ ଅଧା କଳ୍ପ ପାଇଁ ଏଭଳି ସୁଖ ଦେଉଛନ୍ତି ଯାହାକି ସେଠାରେ ଦୁଃଖର ନାମ ରହିବ ନାହିଁ। ତୁମେ ଜାଣିଛ ବାବାଙ୍କ ଠାରୁ ଏକୋଇଶ ଜନ୍ମର ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଆମେ ଏଠାକୁ ଆସିଛୁ। ତୁମେ ବିଦ୍ୟାର୍ଥୀ ଅଟ ନା? ତୁମ ମନରେ ଅଛି ଯେ ଆମେ ଶିବ ବାବାଙ୍କ ଠାରୁ ସ୍ୱର୍ଗର ସୁଖ ନେଉଛୁ, ତେଣୁ ସବୁ ଦୁଃଖ ଦୂର ହୋଇଯିବ। ବାବା ଆମକୁ ଜାଗ୍ରତ କରିବା ପାଇଁ ସଞ୍ଜୀବନୀ ବୁଟି ଦେଉଛନ୍ତି, ଯାହାକି ଏକୋଇଶ ଜନ୍ମ ପର୍ଯ୍ୟନ୍ତ ତୁମେ କେବେ ମୂର୍ଚ୍ଛିତ ହେବ ନାହିଁ। ଏହି ସଞ୍ଜୀବନୀ ବୁଟି ହେଲା ମନ ମନା ଭବ। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି। ତାଙ୍କୁ ନିରାକାର ନିରହଙ୍କାରୀ କୁହାଯାଏ। ଯାହାଙ୍କର ଶରୀରରେ ବାବା ଆସୁଛନ୍ତି ସିଏ ମଧ୍ୟ ସାଧାରଣ ଅଟନ୍ତି। ବାବା କହୁଛନ୍ତି, ପ୍ରିୟ ସନ୍ତାନଗଣ, ମୁଁ ତୁମର ଆଜ୍ଞାଧୀନ ପିତା। ବଡ଼ ଲୋକମାନେ ସର୍ବଦା ଏହିଭଳି ଲେଖିଥାନ୍ତି, ମୁଁ ଆଜ୍ଞାଧୀନ ସେବକ। ନିଜ ପାଇଁ କେବେ ହେଲେ ଶ୍ରୀ ଲେଖନ୍ତି ନାହିଁ। ଆଜିକାଲି ତ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି, ନିଜେ ନିଜକୁ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି। ଆତ୍ମିକ ପିତା ହେଉଛନ୍ତି ନିରାକାରୀ ନିରହଙ୍କାରୀ। ଏବେ ତୁମେ ତାଙ୍କ ସମ୍ମୁଖରେ ବସିଛ ଏବଂ ଜାଣିଛ ସିଏ ଆମର ପିତା ଶିକ୍ଷକ ସତ୍ଗୁରୁ ଅଟନ୍ତି। ବାକି ଭକ୍ତି ମାର୍ଗରେ ଅନେକ ଗୁରୁ ଅଛନ୍ତି, ଗୁରୁମାନଙ୍କର ମଧ୍ୟ ଗୁରୁ ଥାନ୍ତି, କିନ୍ତୁ ଶିବ ବାବାଙ୍କର କେହି ଗୁରୁ ନାହାନ୍ତି। ଇଏ ସତ୍ ପିତା ସତ୍ ଶିକ୍ଷକ ସତ୍ ଗୁରୁ ଅଟନ୍ତି। ତୁମେ ଜାଣିଛ ଆତ୍ମା ହିଁ ସଂସ୍କାର ଧାରଣ କରୁଛି। ବାବା ମଧ୍ୟ ଆତ୍ମା ଅଟନ୍ତି ନା, ସିଏ ଗୁଣର ଭଣ୍ଡାର ଅଟନ୍ତି। ତୁମ ଆତ୍ମାମାନଙ୍କର ଗୁଣ ଭିନ୍ନ ଭିନ୍ନ ଅଟେ। ଏହି ସମୟରେ ଯେଉଁ ଗୁଣ ତୁମ ମଧ୍ୟରେ ଅଛି ସେହି ଗୁଣ ସବୁ ବାବାଙ୍କର ଅଟେ। ପୁଣି ସତ୍ୟ ଯୁଗରେ ତୁମର ଦୈବୀ ଗୁଣ ହୋଇଯିବ। ବାବା ଜ୍ଞାନର ସାଗର ସ୍ନେହର ସାଗର ଅଟନ୍ତି। ଶ୍ରୀକୃଷ୍ଣଙ୍କର ମହିମା ଅଲଗା ଅଟେ। ଶିବ ବାବାଙ୍କୁ ଷୋଳ କଳା ସମ୍ପୂର୍ଣ୍ଣ କୁହାଯିବ ନାହିଁ, ସିଏ ତ ସର୍ବଦା ସ୍ଥିର ହିଁ ଅଟନ୍ତି। ବାବା କହୁଛନ୍ତି, ଏହି ଉପାଧି ତୁମେ ମୋତେ ଦେଇପାରିବ ନାହିଁ। ମୁଁ କଣ କେବେ ବିକାରୀ ହେଉଛି ଯେ ପୁଣି ସର୍ବଗୁଣ ସମ୍ପନ୍ନ ହେବି? ମୋର କଣ ୟାଙ୍କ ଭଳି ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ଭଳି ମହିମା କରିବ? ଏହି ଜ୍ଞାନକୁ ଯିଏ କଳ୍ପ ପୂର୍ବରୁ ଶୁଣିଥିଲେ ସେହିମାନେ ହିଁ ଆସିବେ, ଏଠାକୁ ଆସି ବାବାଙ୍କ ଠାରୁ ଶୁଣିବେ ଏବଂ ବାବାଙ୍କୁ ମନେ ପକାଇବେ। ଶେଷ ସମୟରେ ସମସ୍ତେ ହାୟ ହାୟ କରି କାନ୍ଦିବେ। ତାପରେ ଭାରତର ଜୟ ଜୟକାର ହୋଇଯିବ। ଏବେ ତୁମେମାନେ ଯାତ୍ରାର ରହସ୍ୟ ମଧ୍ୟ ଜାଣିଗଲଣି। ଏହି ଆତ୍ମିକ ଯାତ୍ରା ପରେ ପୁଣି ତୁମେ କେବେ ହେଲେ ଏହି ମୃତ୍ୟୁ ଲୋକକୁ ଫେରିବ ନାହିଁ। ଦୁନିଆରେ ତୀର୍ଥ ଯାତ୍ରା କରି ପୁଣି ଘରକୁ ଫେରି ଆସିଥାନ୍ତି। ଅନେକ ମନୁଷ୍ୟ ସ୍ନାନ ଆଦି କରିବା ପାଇଁ ଯାଉଛନ୍ତି। ଭକ୍ତିର ଦେଖ କେତେ ବିସ୍ତାର ରହିଛି। ଯେପରି ବୃକ୍ଷ କେତେ ବିଶାଳ ହୋଇଥାଏ କିନ୍ତୁ ମଞ୍ଜି ଅତି ଛୋଟ, ସେହିପରି ଭକ୍ତିର ମଧ୍ୟ କେତେ ବିସ୍ତାର ରହିଛି। ଜ୍ଞାନର ଗୋଟିଏ ବୁଡ଼ ମଧ୍ୟ ସଦ୍ଗତି କରିଦେଇଥାଏ। ଭକ୍ତି କରି କରି ତଳକୁ ତଳକୁ ଖସିବାରେ ଅଧା କଳ୍ପ ଲାଗିଯାଇଥାଏ। ଏଠାରେ ତୁମକୁ ସିଢ଼ି ଚଢ଼ିବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି। ଏହି ସଙ୍ଗମ ଯୁଗର ଲିଫ୍ଟ କେତେ ଭଲ, ତଳୁ ଏକଦମ ଉପରକୁ ନିଜ ଘର ଶାନ୍ତି ଧାମକୁ ନେଇଯାଉଛି। ଏହାକୁ ହିଁ କୁହାଯାଏ ଚଢ଼ତି କଲା ସର୍ବକା ଭଲା। ସମସ୍ତଙ୍କର ସଦ୍ଗତି ଦାତା ଏକା ବାବା ହିଁ ଅଟନ୍ତି। ଏବେ ତୁମେ ଜ୍ଞାନ ଏବଂ ଭକ୍ତିର ପାର୍ଥକ୍ୟକୁ ବୁଝିପାରୁଛ। ତେବେ ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ ରହିଛି ନା? ସନ୍ନ୍ୟାସୀମାନଙ୍କର ହେଉଛି ସୀମିତ ବୈରାଗ୍ୟ। ବାବା ବୁଝାଉଛନ୍ତି, ବୈରାଗ୍ୟ ଦୁଇ ପ୍ରକାରର ଅଟେ। ଗୋଟିଏ ହେଲା ହଦ୍ ଅର୍ଥାତ୍ ଅଳ୍ପ କାଳର ବୈରାଗ୍ୟ, ଯାହାଦ୍ୱାରା କୌଣସି ସଦ୍ଗତି ହୁଏ ନାହିଁ। ଅନ୍ୟଟି ହେଲା ବେହଦ୍ର ବୈରାଗ୍ୟ, ସଦାକାଳର, ଯାହାଦ୍ୱାରା ତୁମର ସଦ୍ଗତି ହୋଇଯାଉଛି। ଅନ୍ୟଟି ହେଲା ବେହଦ୍ର ଅର୍ଥାତ୍ ବୈରାଗ୍ୟ ସଦାକାଳର, ଯାହାଦ୍ୱାରା ତୁମର ସଦ୍ଗତି ହୋଇଯାଉଛି। ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ତୁମ ପିଲାମାନଙ୍କୁ ବର୍ତ୍ତମାନ ସଦ୍ଗତିର ଶ୍ରୀମତ ମିଳୁଛି। ଏବେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ଦୁନିଆର ସ୍ଥାପନା ହେଉଛି। ଏହି ଦୁନିଆ ରାବଣ ମତରେ ଚାଲି ଭ୍ରଷ୍ଟ ହୋଇଯାଇଛି, ଏବେ ଆମେ ଶ୍ରେଷ୍ଠ ହେଉଛେ। ଏହିସବୁ କଥା ତୁମେମାନେ ହିଁ ଜାଣିଛ, ଦୁନିଆ ଆଦୌ ଜାଣିନାହିଁ। ତୁମ ପାଇଁ ତ କହୁଛନ୍ତି ଏହି ବ୍ରହ୍ମାକୁମାରୀମାନେ ବିନାଶ କରାଇବାର ନିମିତ୍ତ ଅଟନ୍ତି। ପ୍ରକୃତରେ ବିନାଶ ତ ନିଶ୍ଚିତ ହେବ, ଏହାଦ୍ୱାରା ହିଁ ତ କଲ୍ୟାଣ ହେବାର ଅଛି। କଲ୍ୟାଣକାରୀ ବାବା ଯେତେବେଳେ ଆସନ୍ତି ସେତେବେଳେ ମହାଭାରତ ଲଢ଼େଇ ଲାଗିଥାଏ। ଲୋକମାନେ କହିବେ, ଆମେ କହୁଥିଲୁ ନା ବ୍ରହ୍ମାକୁମାରୀମାନେ ବିନାଶ କରାଇବେ। ନିଶ୍ଚିତ ଭାବରେ ବିନାଶ ତ ହେବାର ହିଁ ଅଛି, ପୁରୁଣା ଦୁନିଆର ବିନାଶ ହେବ, ଆମେ ନୂଆ ଦୁନିଆ ସ୍ଥାପନ କରୁଛୁ। ପୁରୁଣା ଦୁନିଆ ପରେ ନୂଆ ତ ନିଶ୍ଚିତ ହେବ, କଳ୍ପ କଳ୍ପ ବିନାଶ ହୁଏ, ତେବେ ଯାଇ ଭାରତରେ ସ୍ୱର୍ଗର ଦ୍ୱାର ଖୋଲିଥାଏ। କିନ୍ତୁ ସେମାନେ ବୁଝିବେ କିପରି? ଆଗକୁ ଗଲେ ବହୁତ ଲୋକ ବୁଝିବେ। ବାବା ଯେତେବେଳେ ଆସିଥାନ୍ତି ସେତେବେଳେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯାଏ। ତୁମର ଏହି ଯଜ୍ଞ ତ ଆଶ୍ଚର୍ଯ୍ୟଜନକ ଅଟେ, ଯେଉଁଥିରେ ଆହୁତି ପଡ଼ିବାର ଅଛି। ଏହି କଥା ମଧ୍ୟ ତୁମେ ହିଁ ଜାଣିଛ, ଆଉ କେହି ଜାଣିନାହାନ୍ତି। ବିଜୟ ତ ପାଣ୍ଡବମାନଙ୍କର ହିଁ ହେବ, ଆଉ ସମସ୍ତେ ବିନାଶ ହୋଇଯିବେ। କେବଳ ତୁମେ ପାଣ୍ଡବମାନେ ହିଁ ରହୁଛ ଏବଂ ନୂଆ ଦୁନିଆରେ ରାଜ୍ୟ କରୁଛ। ଏହି ଜ୍ଞାନ ବଡ଼ ଆଶ୍ଚର୍ଯ୍ୟଜନକ ଅଟେ। ସମସ୍ତଙ୍କର ଦୁଃଖ ହର୍ତ୍ତା, ସୁଖକର୍ତ୍ତା, ସଦ୍ଗତିଦାତା ଏକମାତ୍ର ବାବା ଅଟନ୍ତି। କେତେ ମିଠା ଏବଂ କେତେ ପ୍ରିୟ ପିତା ଅଟନ୍ତି। ତୁମେ କହି ଆସିଛ, ମିଠା ବାବା ଆପଣ ଯେତେବେଳେ ଆସିବେ ତେବେ ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି। ମୋର ତ ଏକା ଆପଣ, ଆଉ କେହି ନୁହନ୍ତି। ଏହାର ଅର୍ଥ ନୁହେଁ ଯେ ଘର ଦ୍ୱାର ଛାଡ଼ି ଏଠାରେ ଆସି ବସିଯିବ, ନା। ତୁମେ ଗୃହସ୍ଥ ବ୍ୟବହାରରେ ହିଁ ରୁହ, ସାତ ଦିନର କୋର୍ସ ଅଥବା ଶିକ୍ଷା ନେଇ ଯେଉଁଠାରେ ଥାଅ, ମନ ମନା ଭବ। ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସମ୍ପତ୍ତି ନେବାକୁ ହେବ, ବାସ୍ କେବଳ ଯୋଗର ଯାତ୍ରାରେ ରହିବାକୁ ହେବ। ଏହାଦ୍ୱାରା ହିଁ ବେଡ଼ା ବା ନୌକା ପାରି ହେବ, ଏ କଥା ମଧ୍ୟ ତୁମେ ଜାଣିଛ। ପବିତ୍ର ରହିବାକୁ ହେବ, ଛି ଛି ଅଶୁଦ୍ଧ ଭୋଜନ ଖାଇବାର ନାହିଁ, ମୁରଲି ତ ମିଳିଯାଉଛି। ସମୟ ଏମିତି ଆସିବ ଯାହାକି ମୁରଲି ମଧ୍ୟ ମିଳିବ ନାହିଁ। ଅନେକ ଦୁର୍ବିପାକ ମଧ୍ୟ ଆସିବ, ଯଦି ଗଣ୍ଡଗୋଳ ଆଦି ହୋଇଯିବ ତେବେ ମୁରଲି ମିଳିପାରିବ ନାହିଁ। ତୁମେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ତାହା ସବୁ ବିନାଶ ହୋଇଯିବ, ସବୁ ଭସ୍ମ ହୋଇଯିବ। ପ୍ରଳୟ ତ କେବେ ହୁଏ ନାହିଁ, ଦୁନିଆ ତ ଗୋଟିଏ ଅଟେ, ଯାହାକି ନୂଆରୁ ପୁରୁଣା ହୋଇଥାଏ। ନୂଆ ଦୁନିଆ ପୁରୁଣା ଦୁନିଆ କୁହାଯାଏ, ଏବେ ତ କୁହାଯିବ ଏହା ପୁରୁଣା ଦୁନିଆ, ଆଉ ଅଳ୍ପ ସମୟ ରହିଛି। ସେମାନେ କହୁଛନ୍ତି କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ, କଳିଯୁଗ ପାଇଁ କହୁଛନ୍ତି ଆହୁରି 40,000 ବର୍ଷ ବାକି ଅଛି। ବାସ୍ତବରେ 5,000 ବର୍ଷର ଏହି ଚକ୍ର ଅଟେ। ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଭରି ରହିଛି। ମନୁଷ୍ୟ ତ ସମ୍ପୂର୍ଣ୍ଣ ପଥର ବୁଦ୍ଧି ହିଁ ଅଟନ୍ତି। ଅଭିନେତା ହୋଇ ଯଦି ଡ୍ରାମାର ରଚୟିତା ଏବଂ ନିର୍ଦ୍ଦେଶକଙ୍କୁ ଜାଣିନଥିବ ତେବେ ତାଙ୍କୁ କ'ଣ କୁହାଯିବ? ବିଶ୍ୱର ଇତିହାସ ଭୂଗୋଳ କିପରି ପୁନରାବୃତ୍ତ ହେଉଛି ତାହା ତ ଜାଣିବା ଉଚିତ ନା? ଯେଉଁମାନେ ଭଲ ଭାବରେ ଜାଣିଛନ୍ତି ବୁଦ୍ଧିରେ ଧାରଣ କରି ଅନ୍ୟମାନଙ୍କୁ ଧାରଣ କରାଉଛନ୍ତି ସେମାନେ ସର୍ବୋଚ୍ଚ ପଦ ପ୍ରାପ୍ତ କରୁଛନ୍ତି। ବାବା କହୁଛନ୍ତି ଯେଉଁ ଜ୍ଞାନ ମୋ ପାଖରେ ଥିଲା ତାହା ଏବେ ତୁମକୁ ଦେଉଛି। ଡ୍ରାମାର ନିୟମ ଅନୁସାରେ ମୁଁ ତାର ପୁନରାବୃତ୍ତି କରୁଛି। ମୋର ମଧ୍ୟ ଡ୍ରାମାରେ ଅଭିନୟ ରହିଛି, ଭକ୍ତି ମାର୍ଗରେ ମଧ୍ୟ ମୋର ଅଭିନୟ ରହିଛି। ଏବେ ତୁମକୁ ଆସି ନିଜର ପରିଚୟ ଏବଂ ରଚନାର ଅର୍ଥାତ୍ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛି। ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା। ମୁଁ ତ ଥରେ ମାତ୍ର ହିଁ ନିଜର ପରିଚୟ ଦେଇ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଇବା ପାଇଁ ଆସୁଛି। ଆଚ୍ଛା, ମିଠା ମିଠା ସିକି ଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ବାବାଙ୍କ ଭଳି ଆଜ୍ଞାକାରୀ ହେବାର ଅଛି। କେବେ ହେଲେ କୌଣସି କଥାରେ ନିଜର ଅହଂକାର ଦେଖାଇବା ଉଚିତ ନୁହେଁ। ନିରାକାରୀ ଏବଂ ନିରହଙ୍କାରୀ ହୋଇ ରହିବାର ଅଛି। ଦୁଇ ନମ୍ବର, ପିତା ଶିକ୍ଷକ ଓ ସଦ୍ଗୁରୁ ଏହି ତିନି ସମ୍ବନ୍ଧର ପାର୍ଥକ୍ୟକୁ ଜାଣି ନିଶ୍ଚୟ ବୁଦ୍ଧି ହୋଇ ଶ୍ରୀମତରେ ଚାଲିବାକୁ ହେବ, ଆତ୍ମିକ ଯାତ୍ରାରେ ରହିବାକୁ ହେବ। ଆଜିର ବରଦାନ, ପୁରୁଷାର୍ଥ ଶବ୍ଦକୁ ଯଥାର୍ଥ ଭାବରେ ବ୍ୟବହାର କରି ସର୍ବଦା ଆଗକୁ ବଢ଼ୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ। କେବେ କେବେ ପୁରୁଷାର୍ଥ ଶବ୍ଦ ମଧ୍ୟ ମାୟାଠାରୁ ହାରିବାରେ ବା ଅସଫଳତା ପ୍ରାପ୍ତ ହେବାରେ ବହୁତ ଭଲ ଢାଲ ପାଲଟି ଯାଇଥାଏ। ଯେତେବେଳେ କୌଣସି ଭୁଲ ହୋଇଯାଉଛି ସେତେବେଳେ କହିଦେଉଛ ମୁଁ ତ ଏବେ ପୁରୁଷାର୍ଥୀ ଅଟେ, କିନ୍ତୁ ଯଥାର୍ଥ ପୁରୁଷାର୍ଥୀ କେବେ ବି ପରାଜିତ ହୋଇପାରିବ ନାହିଁ। କାହିଁକିନା ପୁରୁଷାର୍ଥ ଶବ୍ଦର ଯଥାର୍ଥ ଅର୍ଥ ହେଲା ନିଜକୁ ପୁରୁଷ ଅର୍ଥାତ୍ ଆତ୍ମା ମନେ କରି ଚାଲିବା। ଏହିଭଳି ଆତ୍ମିକ ସ୍ଥିତିରେ ରହୁଥିବା ପୁରୁଷାର୍ଥୀମାନେ ତ ସର୍ବଦା ଲକ୍ଷ୍ୟସ୍ଥଳକୁ ସମ୍ମୁଖରେ ରଖି ଆଗକୁ ବଢ଼ିଥାନ୍ତି। ସେମାନେ କେବେ ହେଲେ ଅଟକି ଯାଆନ୍ତି ନାହିଁ କିମ୍ବା ଉମଙ୍ଗ ଉତ୍ସାହକୁ ଛାଡ଼ନ୍ତି ନାହିଁ। ସ୍ଲୋଗନ, ସର୍ବଦା ମାଷ୍ଟର ସର୍ବଶକ୍ତିମାନର ସ୍ମୃତିରେ ରୁହ। ଏହି ସ୍ମୃତି ହିଁ ମାଲିକ ପଣିଆର ସ୍ମରଣ କରାଇ ଦେଇଥାଏ। ଅବ୍ୟକ୍ତ ଇସାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। କୌଣସି ବି କାର୍ଯ୍ୟ କରିବା ସମୟରେ ବା କଥାବାର୍ତ୍ତା କରିବା ସମୟରେ ମଝି ମଝିରେ ସଂକଳ୍ପର ଟ୍ରାଫିକକୁ ବନ୍ଦ କର। ଗୋଟିଏ ମିନିଟ୍ ପାଇଁ ମଧ୍ୟ ମନର ସଂକଳ୍ପଗୁଡ଼ିକୁ ଚାହିଁ ଶରୀର ଦ୍ୱାରା ଚାଲୁଥିବା କର୍ମକୁ ମଝିରୁ ଅଟକାଇ ମଧ୍ୟ ଏହି ଅଭ୍ୟାସ କର। ତେବେ ଯାଇ ବିନ୍ଦୁ ସ୍ୱରୂପର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇପାରିବ। ଯେପରି ଅବ୍ୟକ୍ତ ସ୍ଥିତିରେ ରହି କାର୍ଯ୍ୟ କରିବା ସରଳ ହୋଇଯାଇଛି, ସେହିପରି ଏହି ବିନ୍ଦୁ ସ୍ୱରୂପର ସ୍ଥିତି ମଧ୍ୟ ସହଜ ହୋଇଯାଉ। ତେବେ ଏହା ହିଁ ହେଉଛି ଯୋଗର ଜ୍ୱାଳା ସ୍ୱରୂପ ସ୍ଥିତି। ଆଚ୍ଛା, ଓମ୍ ଶାନ୍ତି।